ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ। ଅପରାହ୍ନ 5ଟା ସୁଦ୍ଧା 62.96% ହୋଇଛି ମତଦାନ। ସିବିଏସ୍ଇ ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶିତ। ଦଶମରେ ପାସ୍ ହାର 93.60% ଏବଂ ଦ୍ୱାଦଶ ପାସ୍ ହାର 87.98%। ଆସନ୍ତା ଏକ ସପ୍ତାହ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାରେ କରିବେ ପ୍ରଚାର ଏବଂ କାଳବୈଶାଖୀର ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା। ଶୁକ୍ରବାରଠାରୁ ପାଗ ବଦଳିବ ନେଇ ସୂଚନା। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ ଆସନ, ବିହାରର 5ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 1717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 4ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ 28ଟି ବିଧାନସଭା ଆସନ ପାଇଁ ଭୋଟ୍ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ 280 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। 7000ରୁ ଉର୍ଦ୍ଧ୍ୱ ମତଦାନ କେନ୍ଦ୍ରରେ ଆଜି ଭୋଟ୍ ନିଆଯାଇଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 62.96% ମତଦାନ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ କେତୋଟି ମତଦାନ କେନ୍ଦ୍ରରେ ବର୍ତ୍ତମାନ ବାକି ଥିବା ମତଦାତାମାନେ ସେମାନଙ୍କର ଭୋଟ୍ ସାବ୍ୟସ୍ତ କରୁଛନ୍ତି। କେତୋଟି ଛୋଟ ଘଟଣାକୁ ଛାଡ଼ିଦେଲେ ମତଦାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା ବୋଲି ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ଭୋଟ୍ ଗଣତି ଆସନ୍ତା ମାସ 4 ତାରିଖରେ ହେବ। ରାଜ୍ୟର 9ଟି ଜିଲ୍ଲାରେ ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ବାକି ଥିବା ମତଦାତାମାନେ ମତଦାନ କରୁଛନ୍ତି। ଆସନ୍ତା ଶନିବାର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ପ୍ରଭାତୀ ବିଷୟଙ୍କଠାରୁ ଏ ସମ୍ପର୍କରେ ସେ କ'ଣ କହୁଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଚାଲୁ ରହିଛି। ଜିଲ୍ଲାର 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ ଏବଂ ଝରିଗାଁ ପାଇଁ ସନ୍ଧ୍ୟା 4ଟା ସମୟ ନିର୍ଦ୍ଧାରଣ କରାଯାଇଥିଲା ଏବଂ ଦାବଗାଁ ଏବଂ ନବରଙ୍ଗପୁର ପାଇଁ ସନ୍ଧ୍ୟା 6ଟା ସମୟ ନିର୍ଦ୍ଧାରଣ କରାଯାଇଥିଲା। ତେଣୁ ବର୍ତ୍ତମାନ ଯେଉଁ ଭୋଟରମାନେ 4ଟା ଏବଂ ସନ୍ଧ୍ୟା 6ଟା ମଧ୍ୟରେ ବୁଥ୍ ପରିସରରେ ରହିଯାଇଥିଲେ ସେହି ଭୋଟରମାନଙ୍କୁ ବି ସୁଯୋଗ ଦିଆଯାଇଛି ମତଦାନ ପାଇଁ ଏବଂ ସମସ୍ତେ ଚିରକୁଟ ଧରି ଅପେକ୍ଷା କରିଛନ୍ତି ବୁଥ୍ଗୁଡ଼ିକରେ, ଯାହା ଖବର ଆସୁଛି। ବର୍ତ୍ତମାନ ସୁଦ୍ଧା ଭୋଟିଂ 56%ରୁ ଅଧିକ ରହିଛି। ପାଗ ଅନୁକୂଳ ଥିବାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟର ଆସିବା ଏବଂ ମତଦାନ କରିବା ସହଜ ହୋଇଥିଲା। ଚଳିତ ନିର୍ବାଚନ ନିର୍ବାଚନ କମିଶନ ପରିବେଶ ସୁରକ୍ଷା ଉପରେ ଗୋଟିଏ ଗୁରୁତ୍ୱ ପ୍ରଦାନ କରିଥିଲେ, ତେଣୁ ଏହି କ୍ରମରେ ଜିଲ୍ଲାରେ ଇକୋ ଫ୍ରେଣ୍ଡଲି ବୁଥ୍ଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା ଏବଂ ଏହି ବୁଥ୍ଗୁଡ଼ିକ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ହୋଇଥିଲା। ଏହି ବୁଥ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରାଯାଇଥିଲା। ବିଭିନ୍ନ ପ୍ରକାର ଫୁଲ ପତ୍ର ବାଉଁଶ ବ୍ୟବହାର ସହିତ ବୁଥ୍ଗୁଡ଼ିକ ସଜାଯାଇଥିଲା। ସେଲ୍ଫି ପଏଣ୍ଟ ପତ୍ର ସଜାଯାଇଥିଲା। ବିଭିନ୍ନ ଥିମ୍ରେ ଯେହେତୁ ବୁଥ୍ଗୁଡ଼ିକ କରାଯାଇଥିଲା, ତେଣୁ ଭୋଟର ଅଧିକରୁ ଅଧିକ ସଂଖ୍ୟାରେ ଆକୃଷ୍ଟ ହୋଇ ଆସିଥିଲେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ତ ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ନବରଙ୍ଗପୁର ଜିଲ୍ଲାରେ ମତଦାନ ସମ୍ପନ୍ନ ହୋଇଛି। ଆକାଶବାଣୀ ସମାଚାର ପାଇଁ ନବରଙ୍ଗପୁର ମୁଁ ପ୍ରଭାତୀ ବିଷୟ।
ସେହିପରି କଳାହାଣ୍ଡି ଜିଲ୍ଲାର ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ଭୋଟରମାନଙ୍କ ସହିତ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏ ସମ୍ପର୍କରେ ଆମର ସମ୍ଭାଦଦାତା ସୁନୀଲ ପାଢ଼ୀ କହନ୍ତି।
କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୋଟିଏ ଲୋକସଭା ଓ କଳାହାଣ୍ଡିର 5ଟି, ନୂଆପଡ଼ାର 2ଟି ବିଧାନସଭା ପାଇଁ ମତଦାନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ମତଦାତାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ଅପରାହ୍ନ 5ଟା ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ 67.37% ମତଦାନ ହୋଇଥିବା ଜଣାପଡ଼ିଛି। ପାଗ ଅନୁକୂଳ ଥିବାରୁ ମତଦାତାମାନେ ଆଗ୍ରହର ସହିତ ଭୋଟ୍ ଦେବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ବୁଥ୍ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ସହ 60% ବୁଥ୍ରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା। ଆକାଶବାଣୀ ସମାଚାର ପାଇଁ କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
ନିର୍ବାଚନ କାର୍ଯ୍ୟରେ ଅବହେଳା ନେଇ ରାଜ୍ୟ ନିର୍ବାଚନ କମିଶନର ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଜିଲ୍ଲାର 3 ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୋପାଳପୁରର 193 ନମ୍ଘର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଛତ୍ରପୁରର 27 ନମ୍ଘର ଓ 163 ନମ୍ଘର ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। କାର୍ଯ୍ୟରେ ଗୁରୁତର ତ୍ରଟି ଯୋଗୁଁ ଏହି ନିଷ୍ପଭି ନିଆଯାଇଥିବା କମିଶନଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦ୍ୱାଦଶ ଶ୍ରେଣୀରେ 87.98% କୃତକାର୍ଯ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଦଶମ ଶ୍ରେଣୀରେ ଝିଅମାନଙ୍କର ପାସ୍ ହେବାର ସଂଖ୍ୟା 94.75 ଥିବାବେଳେ ପୁଅମାନଙ୍କର ପାସ୍ ହେବାର ସଂଖ୍ୟା 92.71% ରହିଛି। ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ ହାର 93.60% ରହିଛି। ଛାତ୍ରଛାତ୍ରୀ cbse.gov.in cbse.nic.in ଏବଂ cbseresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ଦେଶରେ ପ୍ରାୟ 39 ଲକ୍ଷରୁ ଊର୍ଦ୍ଧ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସିବିଏସ୍ଇ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ ପାଇନାହିଁ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି ପୁରୀ କଟକ ଓ ଅନୁଗୁଳରେ ଦଳ ପକ୍ଷରୁ ଜନସଭାକୁ ସମ୍ବୋଧନ କରିବେ। ଏହାଛଡ଼ା ପୁରୀରେ ଏକ ରୋଡ୍ ଶୋ'ରେ ଭାଗ ନେବେ। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 15 ତାରିଖରେ ରାଉରକେଲା ସୋରଡ଼ା ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆସନ୍ତା 17 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼ ହିଞ୍ଜିଳି ଏବଂ ପ୍ରଭୁପୁରଠାରେ ଆୟୋଜିତ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ତଥା କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି। କନ୍ଧମାଳର ଏକ ଜନସଭାକୁ ଶ୍ରୀ ଖଡ୍ଗେ ସମ୍ବୋଧନ କରିବେ ଏବଂ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀରରେ ଏକ ଜନସଭାକୁ ସମ୍ବୋଧନ କରିବେ ବୋଲି ଦଳୀୟ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ଓ 8ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ରାଜ୍ୟର 3ଟି ପ୍ରମୁଖ ଦଳ ବିଜେଡି ବିଜେପି ଏବଂ କଂଗ୍ରେସ ପକ୍ଷରୁ ରାଜନୈତିକ ପ୍ରସ୍ତୁତି ଏବଂ ପ୍ରଚାର ଚାଲିଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ମୟୂରଭଞ୍ଜ ସମ୍ଭାଦଦାତା କଲ୍ୟାଣ କୁମାର ସିହ୍ନାଙ୍କ ରିପୋର୍ଟ।
ମୟୂରଭଞ୍ଜ ଜିଲ୍ଲାର 9ଟି ବିଧାନସଭା ଆସନ ମଧ୍ୟରୁ କେବଳ କରଞ୍ଜିଆ ବିଧାନସଭା ଆସନରେ ଚଳିତ ମାସ 25 ତାରିଖ ଦିନ ମତଦାନ ହେବ। ମୟୂରଭଞ୍ଜ ଲୋକସଭା ଆସନ ଏବଂ 8ଟି ବିଧାନସଭା ଆସନ ଯଶୀପୁର ରାଇରଙ୍ଗପୁର ସାରସକଣା ବାଙ୍ଗିରିପୋଷି ମୋରଡ଼ା ବାରିପଦା ବଡ଼ସାହି ଓ ଉଦୟାରେ ଆସନ୍ତା ଜୁନ୍ ମାସ 1 ତାରିଖ ଦିନ ମତଦାନ ହେବ। କରଞ୍ଜିଆ ବିଧାନସଭା ଆସନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁଯାୟୀ 11 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କରଞ୍ଜିଆ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ବିଜୁ ଜନତା ଦଳର ରାଜ୍ୟମନ୍ତ୍ରୀ ବାସନ୍ତୀ ହେମ୍ରମ୍, ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପଦ୍ମଚରଣ ହାଇଗୁରୁ, କଂଗ୍ରେସର ଲକ୍ଷ୍ମୀଧର ସିଂ ଏବଂ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ ବିଧାୟକ ବିଜୟ କୁମାର ନାୟକ। ଗତକାଲି ସୁଦ୍ଧା ମୟୂରଭଞ୍ଜ ଲୋକସଭା ଆସନ ପାଇଁ 5 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବିଧାୟକ ନବଚରଣ ମାଝି ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ରାଜ୍ୟମନ୍ତ୍ରୀ ସୁଦାମ ମାରାଣ୍ଡି ବାଦ୍ୟ ନୃତ୍ୟ ସହ ଶୋଭାଯାତ୍ରାରେ ଆସି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଗଜପତି ଜିଲ୍ଲାର 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରାଳାଖେମୁଣ୍ଡି ଓ ମୋହନାଠାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ମୋଟ 573ଟି ମତଦାନ କେନ୍ଦ୍ର ମଧ୍ୟରୁ ପାରାଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳର 47ଟି ଏବଂ କାଶୀନଗର ଏନ୍ଏସ୍ସି ଅଞ୍ଚଳରେ 10ଟି ସଖୀ ମତଦାନ କେନ୍ଦ୍ର କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଆଜି 16 ଜଣ ପ୍ରାର୍ଥୀ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଆମ ପ୍ରତିନିଧି ଜଣାଇଛନ୍ତି। ଅନ୍ୟପକ୍ଷରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ 2 ଦିନ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ପ୍ରିଜାଇଡିଂ ଅଫିସରମାନଙ୍କରୁ ଇଭିଏମ୍ ବାବଦରେ ତାଲିମ ଦିଆଯାଇଛି। କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆଉ 4 ଦିନ ପର୍ଯ୍ୟନ୍ତ ଏହିଭଳି କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ। ଅପରାହ୍ନ 5ଟା ସୁଦ୍ଧା 62.96% ହୋଇଛି ମତଦାନ। ସିବିଏସ୍ଇ ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ। ଆସନ୍ତା 1 ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାରେ କରିବେ ପ୍ରଚାର ଏବଂ କାଳବୈଶାଖୀର ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା। ଶୁକ୍ରବାରଠାରୁ ପାଗ ବଦଳିବ ନେଇ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।